ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ବିଚାରାଧୀନ ମାମଲାଗୁଡ଼ିକୁ ହ୍ରାସ କରିବା ପାଇଁ ସମାଧାନର ପନ୍ଥା ବାହାର କରିବା ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତବର୍ଷ ଅଗଷ୍ଟ ମାସ ତୁଳନାରେ 10% ବୃଦ୍ଧି ପାଇଲା ଚଳିତ ବର୍ଷର ଜିଏସ୍ଟି ସଂଗ୍ରହ। ଆୱାମୀ ଲିଗ୍ ଉପରେ ପ୍ରତିବନ୍ଧକ ଲଗାଇବା ସଂକ୍ରାନ୍ତ ଆବେଦନକୁ ବାଂଲାଦେଶର ଏକ ହାଇକୋର୍ଟଙ୍କ ଦ୍ୱାରା ଖାରଜ ଏବଂ ପ୍ୟାରିସ୍ ପାରାଅଲମ୍ପିକ୍ସ 2024ରେ ଗତକାଲିର ରୌପ୍ୟ ପଦକ ସହ ଭାରତର ପଦକ ସଂଖ୍ୟା 7କୁ ବୃଦ୍ଧି। ବିଚାରାଧୀନ ମାମଲାଗୁଡ଼ିକୁ ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ଼ ଆହ୍ୱାନ ହୋଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ଜିଲ୍ଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଗତକାଲି ସମ୍ବୋଧିତ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ସମସ୍ତ ଅଂଶୀଦାର ଏକାଠି ହୋଇ ବିଚାରାଧୀନ ମାମଲାଗୁଡ଼ିକୁ ହ୍ରାସ କରିବା ଲକ୍ଷ୍ୟରେ ସମାଧାନର ପନ୍ଥା ବାହାର କରିବା ଉଚିତ। ଏପରିକି କେତେକ ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ଫଇସଲା ହେବାରେ ପ୍ରାୟ 32 ବର୍ଷ ସମୟ ଲାଗୁଛି ବୋଲି ସେ କହିଛନ୍ତି, ଫଳରେ ଦେଶର ଗରିବ ଶ୍ରେଣୀ ଲୋକେ କୋର୍ଟ କଚେରୀକୁ ଆସିବା ପାଇଁ ଆତ୍ମବିଶ୍ୱାସ ହରାଉଛନ୍ତି। କୋର୍ଟରେ ମାମଲା ଲଢ଼ିବା ଅପେକ୍ଷା ସେମାନଙ୍କ ପ୍ରତି ଘଟୁଥିବା ଘଟଣାକୁ ସହ୍ୟ କରିବାକୁ ସେ ଉଚିତ ମଣୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ପରିସ୍ଥିତିକୁ ବଦଳାଇବା ପାଇଁ ସମସ୍ତେ ସହଯୋଗ ପ୍ରଦାନ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ନ୍ୟାୟପାଳିକାର ଭିଭିଭୂମି ତଥା ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି, ତେବେ ଏ କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦେଶରେ ଗଣତନ୍ତ୍ରକୁ ରକ୍ଷା କରିବା ଦିଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ସୁପ୍ରିମକୋର୍ଟର ନୂଆ ପତାକା ଏବଂ ପ୍ରତୀକକୁ ଉନ୍କୋଚନ କରିଛନ୍ତି। ଉନ୍କୋଚିତ ପତାକାରେ ଭାରତର ଐତିହ୍ୟ ଏବଂ ସଂସ୍କୃତି ପ୍ରତିଫଳିତ ହୋଇଛି, ସେହିଭଳି ଉନ୍କୋଚିତ ପ୍ରତୀକ ଧର୍ମର ଜୟ ହୋଇଥାଏ ବୋଲି ସୂଚିତ କରୁଛି। ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ତାଙ୍କ ଅଭିଭାଷଣରେ ସୁପ୍ରିମକୋର୍ଟର 75 ବର୍ଷର ଯାତ୍ରା ପୂରା କରିଥିବାରୁ ଗର୍ବ ବୋଲି କହିଛନ୍ତି। ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ବିଚାରାଧୀନ ମାମଲା ହ୍ରାସ ସଂକ୍ରାନ୍ତ କମିଟି ମାମଲା ପରିଚାଳନା ଜରିଆରେ ଏହାକୁ ହ୍ରାସ କରିବା ପାଇଁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି। ସେ ଆହୁରି କହିଛନ୍ତି, ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ସମୟରେ କୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ଇତିମଧ୍ୟରେ ସୁପ୍ରିମକୋର୍ଟର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ପ୍ରାୟ 1000 ମାମଲାର ଆପୋଷ ସମାଧାନ ହୋଇଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରତି ଦେଇଛନ୍ତି। ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଗତ ମାସରେ ଦେଶରେ ଦ୍ରବ୍ୟ ଓ ସେବାକର ବାବଦରେ 1,75,000 କୋଟି ଟଙ୍କା ସଂଗ୍ରହ ହୋଇଛି। ଗତବର୍ଷ ଅଗଷ୍ଟ ମାସ ତୁଳନାରେ ଏହା 10% ଅଧିକ। ଏଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 30,862 କୋଟି ଏବଂ ରାଜ୍ୟ ଟିକସ ବାବଦରେ 38,411 କୋଟି ଟଙ୍କା ରହିଛି। ଗତବର୍ଷ ଅଗଷ୍ଟ ମାସରେ 1,69,000 କୋଟି ଟଙ୍କା ଜିଏସ୍ଟି ସଂଗୃହୀତ ହୋଇଥିଲା। ଏହି ମାସରେ ଆମଦାନୀ ଏବଂ ଆନ୍ତଃରାଜ୍ୟ ବ୍ୟବସାୟ ବାବଦରେ ସମନ୍ୱିତ ଜିଏସ୍ଟି ସଂଗ୍ରହ 93,621 କୋଟି ଟଙ୍କା ହୋଇଛି। ଘରୋଇ ରାଜସ୍ୱ 9.2% ବୃଦ୍ଧି ପାଇ 1,25,000 କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ସାମଗ୍ରୀ ଆମଦାନୀରୁ ମୋଟ ଜିଏସ୍ଟି 12.1% ବୃଦ୍ଧି ପାଇ 49,976 କୋଟି ଟଙ୍କା ହୋଇଛି। ଗତ ମାସ ଶେଷ ସୁଦ୍ଧା ଦେଶରେ ମୋଟ ଜିଏସ୍ଟି ବାବଦରେ 8,07,000 କୋଟି ଟଙ୍କା ସଂଗ୍ରହ ହୋଇଛି। ପୂର୍ବବର୍ଷର ଏହି ସମୟସୀମା ସୁଦ୍ଧା ହୋଇଥିବା ଜିଏସ୍ଟି ସଂଗ୍ରହ ଏହା 10.2% ଅଧିକ ବୋଲି ଜଣାପଡ଼ିଛି। ବିଜେପିର ପୁରାତନ ସଦସ୍ୟଙ୍କର ପୁନଃ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଦସ୍ୟତା ପୁନଃ ନବୀକରଣରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀ ମୋଦିଙ୍କ ସଦସ୍ୟତା ପୁନଃ ନବୀକରଣ ସଂକ୍ରାନ୍ତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ମାସ 10 ତାରିଖ ସୁଦ୍ଧା ଏହି ନବୀକରଣ କାର୍ଯ୍ୟ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା 25 ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଶେଷ ପାଇଁ ପଦକ୍ଷେପ ନିଆଯାଉଛି। ଦଳର ୱେବ୍ସାଇଟ୍, ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମ ତଥା ମିସ୍ଡ କଲ୍ ମାଧ୍ୟମରେ ଏହି ନବୀକରଣ କରାଯାଇପାରିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ବାଂଲାଦେଶର ରାଜନୈତିକ ଦଳ ଆୱାମୀ ଲିଗ୍ ଉପରେ ପ୍ରତିବନ୍ଧକ ଲଗାଯିବା ସହ ଏହାର ପଞ୍ଜୀକରଣକୁ ରଦ୍ଦ କରିବା ସଂକ୍ରାନ୍ତ ଆବେଦନକୁ ବାଂଲାଦେଶର ଏକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଗଣ ଆନ୍ଦୋଳନ ସମୟରେ ଛାତ୍ର ଏବଂ ସାଧାରଣ ଜନତାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଗତ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶର ରିପୋର୍ଟ ଅନୁଯାୟୀ ମାନବାଧିକାର ସଂଗଠନ ସାରଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆରିଫୁର ରହମାନ ମୁଦା ଭୂୟାଁ ଗତମାସ 19 ତାରିଖରେ ହାଇକୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ। ସେହିଭଳି ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ସଂସ୍କାର ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ 3 ମାସର ସମୟସୀମା ଦେବାକୁ ମଧ୍ୟ ଏହି ଆବେଦନରେ ଅନୁରୋଧ କରାଯାଇଥିଲା। ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। କୋଲକାତା ସହରର ବିଭିନ୍ନ ସ୍ଥାନରେ ଗତକାଲି ର୍ୟାଲି ଦେଖିବାକୁ ମିଳିଥିଲା। ନାଗରିକ ସମାଜର ଶୋଭାଯାତ୍ରାରେ କଳାକାର, ଡାକ୍ତର, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଯୋଗ ଦେଇଥିଲେ। କଲେଜ ଛକରୁ ବାହାରିଥିବା ଏହି ଶୋଭାଯାତ୍ରା ଧରମତାଲରେ ଶେଷ ହୋଇଥିଲା। ନାଗରିକ ସମାଜର ପ୍ରତିନିଧିମାନେ ସାରା ରାତି ଧରମତାଲରେ ଧାରଣାରେ ବସିଛନ୍ତି। ଦକ୍ଷିଣ କୋଲକାତାର ଗୋଲପାର୍କସ୍ଥିତ ରାମକୃଷ୍ଣ ମିଶନ ସଂସ୍କୃତି ପ୍ରତିଷ୍ଠାନରୁ ଏକ ଶୋଭାଯାତ୍ରା ବାହାରିଥିଲା। ଏଥିରେ ପ୍ରତିଷ୍ଠାନର ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ। ସେହିଭଳି ଦକ୍ଷିଣ କୋଲକାତାର 10 ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ଲାନ୍ସ ଡାଉନ୍ରୁ ହାଜରା ଛକ ପର୍ଯ୍ୟନ୍ତ ଯାଇଥିଲେ। ଅନ୍ୟପକ୍ଷରେ ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲର କନିଷ୍ଠ ଡାକ୍ତରଙ୍କ ପକ୍ଷରୁ କୋଲକାତାର ଅନ୍ୟ 6 ସ୍ଥାନରେ ଅଭୟ କ୍ଲିନିକ୍ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ କନିଷ୍ଠ ଡାକ୍ତରଙ୍କ ପକ୍ଷରୁ ପ୍ରଥମ ଅଭୟ କ୍ଲିନିକ୍ ଆରମ୍ଭ କରାଯାଇଥିଲା। ମାଗଣାରେ ଟେଲିମେଡିସିନ୍ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଇତିମଧ୍ୟରେ ଘୋଷଣା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଭେକ୍ଟରବାହିତ ରୋଗର ଲକ୍ଷଣ, ପ୍ରତିରୋଧ ଏବଂ ନିରାକରଣ ଶୀର୍ଷକ ଆଲୋଚନାର ପ୍ରସାରଣ କରାଯିବ। ନ୍ୟାସନାଲ୍ ସେଣ୍ଟର ଫର୍ ଭେକ୍ଟର ବୋର୍ନ ଡିଜିଜ୍ କଣ୍ଟ୍ରୋଲ୍ର ନିର୍ଦ୍ଦେଶକ ଡାକ୍ତର ତନୁ ଜୈନ ଏବଂ ଏମ୍ସର କମ୍ୟୁନିଟି ମେଡିସିନ୍ ପ୍ରଫେସର ଡାକ୍ତର ପୁନିତ ମିଶ୍ର ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123344444 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହାବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଏହି କାର୍ଯ୍ୟକ୍ରମ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ମଧ୍ୟ ଏହା ଉପଲବ୍ଧ ହେବ। ପ୍ୟାରିସ୍ ପାରାଅଲମ୍ପିକ୍ସ 2024ର ଚତୁର୍ଥ ଦିନର ପ୍ରତିଯୋଗିତା ମଧ୍ୟରେ T47 ପୁରୁଷ ଉଚ୍ଚଡିଆ ବର୍ଗରେ ଭାରତର ନିଶାଦ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା 7 ପହଞ୍ଚିଛି। ଏଥିରେ ଗୋଟିଏ ସ୍ୱର୍ଣ୍ଣ, 2 ରୌପ୍ୟ ଏବଂ 4 ବ୍ରୋଞ୍ଜ ପଦକ ରହିଛି। T35 ମହିଳା 200 ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରୀତି ପାଲ୍ କାଂସ୍ୟ ପଦକ ହାସଲ କରିଛନ୍ତି। ଚଳିତ ଅଲମ୍ପିକ୍ସ ପ୍ରତିଯୋଗିତାରେ ଏହା ତାଙ୍କର ଦ୍ୱିତୀୟ ପଦକ। ପୂର୍ବରୁ T35 100 ମିଟର ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ପଦକ ବିଜୟୀ ଭାରତୀୟ କ୍ରୀଡ଼ାବିତ୍ଙ୍କ ସହ ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଥିଲେ। ଅନ୍ୟାନ୍ୟ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ମହିଳା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ SU5 ବର୍ଗରେ ତୁଳସୀ ମାଥ୍ୟୁ ମୁର୍ଗେସନ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଚୀନ୍ର କ୍ୟୁ ସିଆ ୟାଙ୍ଗ୍ଙ୍କ ବିରୋଧରେ ଆଜି ଫାଇନାଲ୍ ମ୍ୟାଚ୍ ଖେଳିବେ। ଏହି ବର୍ଗରେ ବ୍ରୋଞ୍ଜ ପଦକ ପାଇଁ ଭାରତର ମନୀଷା ରାମଦାସ ଏବଂ ଡେନ୍ମାର୍କ କ୍ୟାଥ୍ରିନ୍ ରୋଜେଙ୍ଗରେନ୍ଙ୍କ ମଧ୍ୟରେ ମୁକାବିଲା ହେବ। SL3 ପୁରୁଷ ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ବର୍ଗରେ ନିତେଶ କୁମାର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସ୍ୱର୍ଣ୍ଣପଦକ ପାଇଁ ଗ୍ରେଟ୍ ବ୍ରିଟେନ୍ର ବେଥଲ୍ ଡାନିଏଲ୍ଙ୍କ ସହ ତାଙ୍କର ମୁକାବିଲା ହେବ। SL4 ପୁରୁଷ ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ବର୍ଗରେ ସୁଭାଷ ୟତିରାଜ ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଟୋକିଓ ପାରାଅଲମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତା ଲୁକାସ୍ ମାଜୁର୍ଙ୍କ ସହ ସେ ଫାଇନାଲ୍ ମ୍ୟାଚ୍ ଖେଳିବେ। ସେହିଭଳି ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଁ ସୁକାନ୍ତ କଦମ ଏବଂ ଇଣ୍ଡୋନେସିଆର ଫ୍ରେଡି ସେଟିଆୱାନ୍ଙ୍କ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ବିଚାରାଧୀନ ମାମଲାଗୁଡ଼ିକୁ ହ୍ରାସ କରିବା ପାଇଁ ସମାଧାନର ପନ୍ଥା ବାହାର କରିବା ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆୱାମି ଲିଗ୍ ଉପରେ ପ୍ରତିବନ୍ଧକ ଲଗାଇବା ସଂକ୍ରାନ୍ତ ଆବେଦନକୁ ବାଂଲାଦେଶର ଏକ ହାଇକୋର୍ଟଙ୍କ ଦ୍ୱାରା ଖାରଜ ଏବଂ ପ୍ୟାରିସ୍ ପାରାଅଲମ୍ପିକ୍ସ 2024ରେ ଗତକାଲିର ରୌପ୍ୟ ପଦକ ସହ ଭାରତର ପଦକ ସଂଖ୍ୟା 7 ବୃଦ୍ଧି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।